आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟରେ ପ୍ରକଳ୍ପ ନିମନ୍ତେ 800 ମିଲିୟନ୍ ଆମେରିକୀୟ ଡଲାରର ଋଣ ବୁଝାମଣା ସ୍ୱାକ୍ଷର। ଦକ୍ଷିଣ ପୂର୍ବ ଏସିଆରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 350କୁ ବୃଦ୍ଧି। ଏବଂ ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ କାନାଡାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 128ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ସରକାର ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ଏଡିବି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ପ୍ରକଳ୍ପ ନିମନ୍ତେ 800 ମିଲିୟନ୍ ଆମେରିକୀୟ ଡଲାରର 3ଟି ଋଣ ବୁଝାମଣା ସ୍ୱାକ୍ଷର କରିଛନ୍ତି। କୃଷି ସୌରଶକ୍ତି ନିମନ୍ତେ ମହାରାଷ୍ଟ୍ର ବିଦ୍ୟୁତ୍ଶକ୍ତି ବଣ୍ଟନ କାର୍ଯ୍ୟକ୍ରମ ଲାଗି 500 ନିୟୁତ ଆମେରିକୀୟ ଡଲାର, ଇନ୍ଦୋର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ 190 ନିୟୁତର ଉର୍ଦ୍ଧ୍ୱ ଆମେରିକୀୟ ଡଲାର, ଗୁଜରାଟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ 110 ମିଲିୟନ୍ ଆମେରିକୀୟ ଡଲାରର ଋଣ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଅର୍ଥନୈତିକ ବ୍ୟାପାର ବିଭାଗର ଉପସଚିବ ସୌରଭ ସିଂ ଏବଂ ଏଡିବି ପକ୍ଷରୁ ଭାରତ ଆବାସିକ ମିଶନର ନିର୍ଦ୍ଦେଶକ ମିଓ ଓକା ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି। ମହାରାଷ୍ଟ୍ରରେ ଏଡିବି ସମର୍ଥିତ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଶକ୍ତିଭିତ୍ତିଭୂମିର ଆଧୁନିକୀକରଣ, ନବୀକରଣ ଶକ୍ତି ସଞ୍ଚାରଣ ଏବଂ ବଣ୍ଟନ କାର୍ଯ୍ୟର ତ୍ୱରାନ୍ୱିତ ଏବଂ କୃଷି ଉତ୍ପାଦକତାରେ ଉନ୍ନତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଇନ୍ଦୋର ମେଟ୍ରୋ ପ୍ରକଳ୍ପ ମାଧ୍ୟମରେ 7ଟି ଷ୍ଟେସନ୍ ସହିତ 8.62 କିଲୋମିଟର ଭୂତଳ ମେଟ୍ରୋ ଟ୍ରେନ୍ ଚଳାଚଳ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା ପ୍ରଦାନ କରାଯିବ, ଫଳରେ ବିମାନ ବନ୍ଦର ସହ ଇନ୍ଦୋରର ଅଧିକାଂଶ ଅଞ୍ଚଳକୁ ସଂଯୋଗ ସ୍ଥାପନ ହୋଇପାରିବ। ସେହିପରି ଗୁଜରାଟର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଦକ୍ଷତା ବିକାଶ କରାଯିବା ସହ ଉଚ୍ଚ ଅଭିବୃଦ୍ଧି ସମ୍ପନ୍ନ କ୍ଷେତ୍ରଗୁଡ଼ିକରେ କର୍ମନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ। ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ନାଗରିକଙ୍କୁ ଇସିଆଇ ନେଟ୍ ଆପ୍ ଡାଉନ୍ଲୋଡ୍ କରିବା ପାଇଁ କୁହାଯାଇଛି। ଏହି ଆପ୍କୁ ବ୍ୟବହାର ଅନୁକୂଳ କରିବା ନିମନ୍ତେ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯିବ। ନାଗରିକମାନେ ଏହି ଆପ୍ରେ ସବ୍ମିଟ୍ ଏ ସଜେସନ୍ ଟ୍ୟାବ୍ ଆସନ୍ତା ମାସ 27 ତାରିଖ ପର୍ଯ୍ୟନ୍ତ ବ୍ୟବହାର କରି ମତାମତ ଦେଇପାରିବେ। ଆୟୋଗ ପକ୍ଷରୁ ମତାମତଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରାଯାଇ ପ୍ଲାଟଫର୍ମକୁ ଅଧିକ ଜନ ଉପଯୋଗୀ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। 2026 ମସିହା ଜାନୁଆରୀ ମାସରେ ଇସିଆଇ ନେଟ୍ ପ୍ଲାଟଫର୍ମ ସରକାରୀ ଭାବେ ଶୁଭାରମ୍ଭ କରାଯିବାର ଯୋଜନା ରହିଛି। ବିହାର ବିଧାନସଭା ନିର୍ବାଚନ 2025 ଏବଂ ଉପନିର୍ବାଚନ ସମୟରେ ଏହି ଇସିଆଇ ନେଟ୍ ଆପ୍କୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା। ଇସିଆଇ ନେଟ୍ ଆପ୍ ହେଉଛି ଏକକ ଓ 40ଟି ସ୍ୱତନ୍ତ୍ର ନିର୍ବାଚନ ସମ୍ପର୍କିତ ଆପ୍ଲିକେସନ୍ ଏବଂ ୱେବ୍ସାଇଟ୍ର ଏକ ସମନ୍ୱିତ ଆପ୍ ଅଟେ। ନିର୍ବାଚନ ଆୟୋଗ ପକ୍ଷରୁ ଆଜି କୁହାଯାଇଛି, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେବା ପରଠାରୁ 50 କୋଟି 73 ଲକ୍ଷରୁ ଉର୍ଦ୍ଧ୍ୱ ଗଣନାକାରୀ ଫର୍ମ ଭୋଟରମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଏହି ପର୍ଯ୍ୟାୟରେ 51 କୋଟି ଭୋଟରଙ୍କ ମଧ୍ୟରୁ 99.53% ଭୋଟରମାନଙ୍କୁ ଗଣନା କରାଯିବାର ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ ପ୍ରାୟ 40 କୋଟି ଫର୍ମକୁ ଡିଜିଟାଇଜ୍ କରାଯାଇଥିବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚଳିତ ମାସ 4 ତାରିଖରେ ଆରମ୍ଭ କରାଯାଇଥିଲା। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ। ଆସନ୍ତା ବର୍ଷ ଫେବୃୟାରୀ 7 ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପନ୍ନ ହେବ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଦକ୍ଷିଣ ପୂର୍ବ ଏସିଆରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 350ରେ ପହଞ୍ଚିଛି। ପ୍ରଭାବିତ ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ମାଲେସିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ତିନୋଟି ଦେଶରେ ପ୍ରବଳ ମୌସୁମୀ ବର୍ଷା କାରଣରୁ ବହୁ ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଛନ୍ତି। ଆଉ କେତେକ ଲୋକ ବନ୍ୟାଘେରରେ ଅଟକି ରହିଥିବା କାରଣରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇଣ୍ଡୋନେସିଆ ବିପର୍ଯ୍ୟୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି, ଦେଶରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 200ରୁ ଉର୍ଦ୍ଧ୍ୱ ହୋଇଛି। ସୁମାତ୍ରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି। ସେଠାରେ 100ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଜଣାଯାଇଛି। ଥାଇଲାଣ୍ଡରେ ମଧ୍ୟ ମୃତ୍ୟୁ ସଂଖ୍ୟା 162ରେ ପହଞ୍ଚିଛି। ଥାଇଲାଣ୍ଡର ଶୃଙ୍ଖଲା ପ୍ରଦେଶରେ ଜଳସ୍ତର 3 ମିଟରକୁ ବୃଦ୍ଧି ପାଇଛି। ଏହି ପ୍ରକାର ବନ୍ୟା ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରଥମ ବୋଲି ସୂଚନା ଦିଆଯାଇଛି। ସେହିପରି ମାଲେସିଆରେ ପ୍ରବଳ ବନ୍ୟା କାରଣରୁ 2 ଜଣଙ୍କର ମୃତ୍ୟୁ ହେବା ସହ ପଲ୍ଲିସ୍ର ଉତ୍ତରାଞ୍ଚଳରେ ଅଧିକାଂଶ ଭାଗ ଜଳାର୍ଣ୍ଣବ ରହିଛି। ଏହିସବୁ ଅଞ୍ଚଳରେ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ବାର୍ଷିକ ମୌସୁମୀ ଋତୁ ସାଧାରଣତଃ ହୋଇଥାଏ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଦିତୁଆ ଏବେ ନାଗାପଟ୍ଟନମ୍ ଜିଲ୍ଲାର 140 କିଲୋମିଟର ଦୂରରେ ଏବଂ କରେଇକାଲର 170 କିଲୋମିଟର ଓ ଚେନ୍ନାଇଠାରୁ 380 ଏବଂ ପୁଡୁଚେରୀଠାରୁ 280 କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆସନ୍ତା 24 ଘଣ୍ଟା ମଧ୍ୟରେ ଆଜି ମଧ୍ୟରାତ୍ରରେ ତାମିଲନାଡୁ ଉପକୂଳରୁ ପ୍ରାୟ 60 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁଡୁଚେରୀ ଏବଂ କରେଇକାଲ ଉପକୂଳ ଅଞ୍ଚଳରେ ବାତ୍ୟା ଦିତୁଆ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିବା ସହ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ରରେ ଜୁଆର 10 ଫୁଟ ଉପରକୁ ଉଠୁଥିବା ଦେଖାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ଏବଂ ସେମାନଙ୍କ ଡଙ୍ଗା ଏବଂ ଜାଲଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଜାମ୍ମୁ କାଶ୍ମୀରର ବିଏସ୍ଏଫ୍ ଜାମ୍ମୁ ଫ୍ରଣ୍ଟିୟର୍ର ଆଇଜି ଶଶାଙ୍କ ଆନନ୍ଦ ଜାମ୍ମୁ ଶିବିରର ପାଲୋରାଠାରେ ସୀମା ସୁରକ୍ଷା ବାହିନୀ ଗଠନର 60 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି। ଶ୍ରୀ ଆନନ୍ଦ ସୀମା ସୁରକ୍ଷା ଦିଗରେ ବିଏସ୍ଏଫ୍ ଯବାନମାନଙ୍କର ଉଲ୍ଲେଖନୀୟ ଅବଦାନ, ସନ୍ତାସବାଦ ନିରୋଧୀ କାର୍ଯ୍ୟକଳାପ, ପେହଲ୍ଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ସମୟରେ ଯବାନମାନଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସୀମାନ୍ତରେ ଶାନ୍ତି, ସୁରକ୍ଷା ଏବଂ ସତର୍କତାମୂଳକ ପଦକ୍ଷେପ ବଜାୟ ରଖିବା ଲାଗି ଯବାନମାନେ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଆନନ୍ଦ କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆକାଶବାଣୀ ନ୍ୟୁଜ୍ ସର୍ଭିସ୍ ଡିଭିଜନ ପକ୍ଷରୁ ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ଆଣ୍ଡ ସଂସଦ କେ ସମକ୍ଷ ମୁଦ୍ଦେ ଆସନ୍ତାକାଲି ପ୍ରଚାର କରାଯିବ। ଆସନ୍ତାକାଲି ରାତି 9:30ରୁ 10:30 ପର୍ଯ୍ୟନ୍ତ ଆକାଶବାଣୀର ରେନ୍ବୋ ଏବଂ ସଂସଦ କେ ସମକ୍ଷ ମୁଦ୍ଦେ ଆକାଶବାଣୀ ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ଯୋଗେ ଶୁଣାଯାଇପାରିବ। ଏହି କାର୍ଯ୍ୟକ୍ରମ ମଧ୍ୟ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଉପଲବ୍ଧ ହେବ। ୟୁକ୍ରେନ୍ର ରାଜଧାନୀ ସହର କିଭ୍ ଉପରେ ଗତକାଲି ରୁଷ୍ର ଡ୍ରୋନ୍ ଏବଂ କ୍ଷେପଣାସ୍ତ ଆକ୍ରମଣରେ 3 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 29 ଜଣ ଆହତ ହୋଇଛନ୍ତି। ସିଟି ମେୟର ଭିଟାଲି କ୍ଲିଟ୍ସୋକ୍ କହିଛନ୍ତି ଏହି ଆକ୍ରମଣ ଯୋଗୁଁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବା ଫଳରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଅନ୍ଧାରରେ ରହିଛନ୍ତି, ଫଳରେ ଆବାସିକ ଅଞ୍ଚଳ ଏବଂ ଭିତ୍ତିଭୂମି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। କ୍ରିମେନ୍ ପେନିସୁଲା, ରୁଷିଆ ଏବଂ ଆଜବ୍ ସମୁଦ୍ର ଅଞ୍ଚଳରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ମଧ୍ୟ ବହୁ କ୍ଷୟକ୍ଷତି ହୋଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି। ପ୍ରଥମଥର ଲାଗି ଟି20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମହିଳା କ୍ରିକେଟ୍ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅଟୋଗ୍ରାଫ୍ କ୍ରିକେଟ୍ ବ୍ୟାଟ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ମଧ୍ୟ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସେମାନଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆଗାମୀ ଦିନରେ ନୂତନ ଶିଖରରେ ପହଞ୍ଚିବା ଲାଗି ପ୍ରେରଣା ଯୋଗାଇବ। ରାଷ୍ଟ୍ରପତି ମଧ୍ୟ ଦଳ ଦ୍ୱାରା ପ୍ରଦାନ କରାଯାଇଥିବା କ୍ରିକେଟ୍ ବଲ୍ ଉପରେ ନିଜର ସ୍ୱାକ୍ଷର କରିଥିଲେ। ମାଲେସିଆର ଇପୋଷ୍ଠାରେ ଅନୁଷ୍ଠିତ ସୁଲତାନ ଅଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତ 14-3 ଗୋଲ୍ରେ କାନାଡାକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଯୁଗରାଜ ସିଂ ସର୍ବାଧିକ 4 ଗୋଲ୍ ଦେଇଥିବାବେଳେ ରାଜିନ୍ଦର ସିଂ 2 ଗୋଲ୍ ଦେଇଛନ୍ତି। ଅମିତ ରୋହିଦାସ, ଦିଲପ୍ରୀତ ସିଂ, ସେଲଭମ୍ କୀର୍ତ୍ତି, ସଞ୍ଜୟ ଓ ଅଭିଷେକ ମଧ୍ୟ କାନାଡା ବିରୁଦ୍ଧରେ ଗୋଲ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟରେ ପ୍ରକଳ୍ପ ନିମନ୍ତେ 800 ମିଲିୟନ୍ ଆମେରିକୀୟ ଡଲାରର ଋଣ ବୁଝାମଣା ସ୍ୱାକ୍ଷର। ଦକ୍ଷିଣ ପୂର୍ବ ଏସିଆରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 350କୁ ବୃଦ୍ଧି ଏବଂ ସୁଲତାନ ଅଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ କାନାଡାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।